ନମସ୍କାର, ମୁଁ ମନା ହଉଛି ମାଣିକ ବିଜ୍ଞାନ। ମୁଁ ସାଲିଆ ସାହି ସ୍ଥିତ ନିରଙ୍କାରୀ ନଗର 21 ନମ୍ବର ୱାର୍ଡରେ ରୁହେ, ଆଉ ମୁଁ +2 ପର୍ଯ୍ୟନ୍ତ ଆର୍ଟସରେ ପାଠ ପଢିଛି। ଆଜ୍ଞା, ମୋର ଅସୁବିଧା ହଉଛି କି ମୁଁ ଗୋଟେ ଡିସାବିଲିଟି ୱାନ୍ ସାଇଟେଡ୍, ଯୋଉଟା କି ଲେଫ୍ଟ ସାଇଡ୍ ରେ ପ୍ରୋବ୍ଲେମ ଅଛି, ଯୋଉଟା କି 100% ଆଇ ଡ୍ୟାମେଜ ଅଛି, କିନ୍ତୁ ମୋର କୌଣସି ସାର୍ଟିଫିକେଟ ବାହାରି ପାରୁନି, ଯୋଉଟା କି ମୋର ଡିସାବିଲିଟି ସାର୍ଟିଫିକେଟ, କିମ୍ବା କୌଣସି ପେନସନ ହେଇପାରୁନି, କିମ୍ବା ମୁଁ କୌଣସି ଚାକିରିରେ ଆପ୍ଲାଏ କଲେ ମଧ୍ୟ ହେଇପାରୁନାହିଁ। ମୋର ଜୀବନର ବହୁତ ବଡ ସମସ୍ୟା, ତେଣୁ ଯଦି ମୋ ସରକାର ମୋ ସମସ୍ୟାଟାକୁ ଟିକେ ସମାଧାନ କରିଦିଅନ୍ତେ ତ ମୁଁ ତାଙ୍କ ପାଖରେ ଚିରକୃତଜ୍ଞ ହୁଅନ୍ତି।